ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରଙ୍ଗର ପର୍ବ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଞ୍ଚମ ଦିନରେ ପହଞ୍ଚିଲା ପଶ୍ଚିମ ଏସିଆରେ ସୃଷ୍ଟ ଉତ୍ତେଜନାମୂଳକ ପରିସ୍ଥିତି। ଇରାନ ପରମାଣୁ ବୋମା ନିର୍ମାଣ କରିବାର କୌଣସି ପ୍ରମାଣ ନଥିବା ସୂଚନା। ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଆଜି ଉଡ଼ାଣ କରିବ 58 ବିମାନ। ଏବଂ ଫେବୃୟାରୀ 28 ପରଠାରୁ ଇରାନରେ 1097 ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ। ରଙ୍ଗର ପର୍ବ ହୋଲି ଆଜି ଦେଶବ୍ୟାପୀ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ପାପ ଉପରେ ପୁଣ୍ୟର ବିଜୟ ଏବଂ ବସନ୍ତ ଋତୁର ଆରମ୍ଭକୁ ଏହି ପର୍ବ ସୂଚିତ କରୁଛି। ଜାତି, ଧର୍ମ, ବର୍ଣ୍ଣ, ବୟସ, ଲିଙ୍ଗ ନିର୍ବିଶେଷରେ ସମାଜର ସବୁ ବର୍ଗ ହୋଲି ପର୍ବକୁ ଆନନ୍ଦର ସହ ପାଳନ କରୁଥିବାରୁ ଏହା ସମାଜରେ ସମାନତା ଏବଂ ଭ୍ରାତୃତ୍ୱ ଭାବକୁ ପ୍ରତିଫଳନ କରୁଛି। ପରସ୍କରକୁ ରଙ୍ଗବୋଳି ଏବଂ ମିଠା ଖୁଆଇ ଲୋକମାନେ ହୋଲି ଅଭିନନ୍ଦନ ଆଦାନ ପ୍ରଦାନ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ରଙ୍ଗର ପର୍ବ ଲୋକଙ୍କ ଜୀବନରେ ପ୍ରେମ ଏବଂ ଆଶା ସଞ୍ଚାର କରେ। ଏହା ଏକତା ଓ ଭାଇଚାରା ମଜବୁତ କରିଥାଏ। ଏହି ପର୍ବ ସମସ୍ତଙ୍କ ପାଇଁ ଖୁସି ଆଣିଥାଏ ଏବଂ ସମସ୍ତ ନାଗରିକଙ୍କୁ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଏକାଠି କାମ କରିବାକୁ ପ୍ରେରଣା ଦେଇଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି ଏହି ପର୍ବ ଦେଶର ସମୃଦ୍ଧ ପରମ୍ପରାର ପ୍ରତିଫଳନ, ଯାହା ଭାଇଚାରା, ପାରସ୍ପରିକ ସମ୍ମାନ ଏବଂ ସହଭାଗିତାକୁ ପ୍ରତିଫଳିତ କରିଥାଏ। ଏହି ପର୍ବ ସମାଜର ଗଠନକୁ ମଜବୁତ କରିଥାଏ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ହୋଲି ପର୍ବ ସମଗ୍ର ପରିବେଶକୁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରିଥାଏ। ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ଯେ ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ଖୁସି, ସମୃଦ୍ଧି ଏବଂ ସଫଳତା ଆଣିଦେଉ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ହୋଲି ପର୍ବକୁ ସକାରାତ୍ମକ ଚିନ୍ତାଧାରା ଏବଂ ନୂତନ ଆରମ୍ଭର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି। ହୋଲି ପର୍ବ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ପ୍ରଗତି, ସମୃଦ୍ଧି ଏବଂ ସୌଭାଗ୍ୟ ଆଣିଦେଉ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରଙ୍ଗର ପର୍ବ ହୋଲି ଦେଶ ଏବଂ ସମାଜରେ ଏକତା, ସଦ୍ଭାବ ଓ ଭାଇଚାରାର ବନ୍ଧନକୁ ମଜବୁତ କରୁ ବୋଲି କାମନା କରିଛନ୍ତି। ପଶ୍ଚିମ ଏସିଆରେ ସଂଘର୍ଷ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଇସ୍ରାଏଲ୍ ଆମେରିକା ମିଳିତ ସେନା ତେହେରାନ୍ର ପରମାଣୁ ସ୍ଥଳୀଗୁଡ଼ିକ ଉପରେ ଆକ୍ରମଣ କରିଥିବା ବେଳେ ଇରାନ୍ ଡ୍ରୋନ୍ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ୍ ତେହେରାନ୍ରେ ଇରାନ୍ର ପରମାଣୁ ଅସ୍ତ୍ର ବିକାଶ ସ୍ଥାନରେ ଆକ୍ରମଣ କରିଥିବା ସୂଚନା ଦେଇ କହିଛି ଏହି ଅଭିଯାନ ଆରମ୍ଭ ହେବା ପରଠାରୁ ଇସ୍ରାଏଲ୍ ବାୟୁସେନା ପ୍ରାୟ 300 ଇରାନୀ କ୍ଷେପଣାସ୍ତ୍ର ଲଞ୍ଚରକୁ ନିଷ୍କ୍ରିୟ କରିଛି। ଇସ୍ରାଏଲ୍ ମଧ୍ୟ ଲେବାନନ୍ରେ ହିଜ୍ବୋଲା ସହ ଜଡ଼ିତ 60 ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଛି। ଅନ୍ୟପକ୍ଷରେ ଇରାନ୍ ପଶ୍ଚିମ ଏସିଆର ଅନେକ ଦେଶ ଉପରେ ଆକ୍ରମଣ ଜାରି ରଖିଛି। ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଗତକାଲି 11 ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ 123 ଡ୍ରୋନ୍କୁ ଅବରୋଧ କରିଛି। ପଶ୍ଚିମ ଏସିଆରେ ଇରାନ୍ ଏବଂ ମିଳିତ ଆମେରିକା ଇସ୍ରାଏଲ୍ ସେନା ମଧ୍ୟରେ ଚାଲିଥିବା ସଂଘର୍ଷ ସମୟରେ ସାଇପ୍ରସ୍ ଉପରେ ଆକ୍ରମଣ ହେବା ପରେ ଆମେରିକା ଏବଂ ଫ୍ରାନ୍ସ ସେଠାରେ ଯୁଦ୍ଧ ଜାହାଜ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରୁଛନ୍ତି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ କହିଛନ୍ତି ଯେ ସାଇପ୍ରସ୍ ଏବଂ ସେଠାରେ ଅବସ୍ଥାପିତ ବ୍ରିଟିଶ ସାମରିକ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ରିଟେନ୍ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ସେ କହିଛନ୍ତି ବ୍ରିଟେନ୍ ଏହାର ପ୍ରତିରକ୍ଷା ଅଭିଯାନ ଜାରି ରଖିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମଧ୍ୟ ଫ୍ରାନ୍ସର ବିମାନ ଚାର୍ଲସ୍ ଡି ଗଲ୍କୁ ଭୂମଧ୍ୟ ସାଗରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମାକ୍ରନ୍ କହିଛନ୍ତି ଫ୍ରାନ୍ସ ଏହି ଅଞ୍ଚଳରେ ତା'ର ସହଯୋଗୀଙ୍କ ସହିତ ସେମାନଙ୍କର ସୁରକ୍ଷା ଏବଂ କ୍ଷେତ୍ରୀୟ ଅଖଣ୍ଡତା ପାଇଁ ଯୋଗ ଦେଉଛି। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡୋଲିଡେସ୍ ମଧ୍ୟ ସମର୍ଥନ ପାଇଁ ତାଙ୍କ ଫରାସୀ ପ୍ରତିପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି। ଆମେରିକାର କେନ୍ଦ୍ରୀୟ କମାଣ୍ଡର କମାଣ୍ଡର ଆଡମିରାଲ୍ ବ୍ରାଡ୍ କୁପର କହିଛନ୍ତି ଇରାନ୍ର ପ୍ରତିରୋଧ କରିବାର କ୍ଷମତା ଦ୍ରୁତଗତିରେ ହ୍ରାସ ପାଉଥିବା ବେଳେ ଆମେରିକା କିନ୍ତୁ ଅଟକିବ ନାହିଁ। ଏପିକ୍ ଫ୍ୟୁରି ଅଭିଯାନ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଏହି ଅଭିଯାନର 100 ଘଣ୍ଟାରୁ କମ୍ ସମୟ ମଧ୍ୟରେ ଆମେରିକା ପ୍ରାୟ 2000 ଲକ୍ଷ୍ୟସ୍ଥଳକୁ 2000ରୁ ଅଧିକ ଯୁଦ୍ଧାସ୍ତ୍ର ସହିତ ଆକ୍ରମଣ କରିଛି। ସେ କହିଛନ୍ତି ଇରାନ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି ଏବଂ ସଂଖ୍ୟାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଲଞ୍ଚର ଏବଂ ଡ୍ରୋନ୍ ମଧ୍ୟ ନଷ୍ଟ ହୋଇଛି। ସେ କହିଛନ୍ତି ଆମେରିକାର ବୋମାବର୍ଷୀ ବିମାନ ଇରାନ୍ର ସୀମାରେଖା ଭିତରେ ଅନେକ କ୍ଷେପଣାସ୍ତ୍ର ପ୍ରତିଷ୍ଠାନ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି। ଇସ୍ରାଏଲ୍ ଇରାନ୍ ଅଧୀନସ୍ଥ ତେହେରାନ୍ରେ ଥିବା ବାସିଜ୍ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା କମାଣ୍ଡ କେନ୍ଦ୍ର ଉପରେ ଆକ୍ରମଣ କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ସୂଚନା ଅନୁଯାୟୀ ଟାର୍ଗେଟ୍ କରାଯାଇଥିବା କମାଣ୍ଡ କେନ୍ଦ୍ରଗୁଡ଼ିକୁ ଇରାନ୍ ନିଜ ନିୟନ୍ତ୍ରଣରେ ବ୍ୟବହାର କରୁଥିଲା। ଇସ୍ରାଏଲି ବାୟୁସେନା ଆକ୍ରମଣ ଜାରି ରଖିଥିବା ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂଘର ମହାନିର୍ଦ୍ଦେଶକ ରାଫେଲ ମାରିଆନୋ ଗ୍ରୋସି କହିଛନ୍ତି ଇରାନ୍ ପରମାଣୁ ବୋମା ନିର୍ମାଣ କରିବାର କୌଣସି ପ୍ରମାଣ ନାହିଁ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଇରାନ୍ର ୟୁରାନିୟମ୍ର ବିଶାଳ ଭଣ୍ଡାର ଏବଂ ନିରୀକ୍ଷକମାନଙ୍କୁ ପ୍ରବେଶ ଅନୁମତି ନ ଦେବା ଚିନ୍ତାର କାରଣ ପାଲଟିଛି। ଶ୍ରୀ ଗୋସି ତାଙ୍କର ପୂର୍ବ ରିପୋର୍ଟଗୁଡ଼ିକରେ ଏହି ବିଷୟ ଉପସ୍ଥାପନ କରିଥିବା କହିଛନ୍ତି। ସେ କହିଛନ୍ତି ଯେପର୍ଯ୍ୟନ୍ତ ଇରାନ୍ ବାକି ଥିବା ସୁରକ୍ଷା ସମସ୍ୟାଗୁଡ଼ିକର ସମାଧାନରେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂଘକୁ ସହାୟତା କରିବ ନାହିଁ ସେ ପର୍ଯ୍ୟନ୍ତ ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ବୋଲି କୁହାଯାଇପାରିବ ନାହିଁ। ଉତ୍ତର ପଶ୍ଚିମ ପାକିସ୍ତାନର ତୋର୍ଖାମ୍ ସୀମା ନିକଟରେ ଏକ ଅଭିଯାନ ସମୟରେ ପାକିସ୍ତାନ ସେନା ଦ୍ୱାରା ଆଫଗାନ ତାଲିବାନର ଜଣେ କମାଣ୍ଡରଙ୍କୁ ହତ୍ୟା କରାଯାଇଛି। ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ଅଭିଯାନ ସମୟରେ କହରମାନ ନାମକ ଏକ ସଂଗଠନର କମାଣ୍ଡର ଏବଂ ତା'ର ସହଯୋଗୀମାନଙ୍କୁ ନିପାତ କରାଯାଇଥିଲା। ସେମାନେ ସୀମା ନିକଟକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ଏଭଳି ଘଟିଥିଲା। ତୋର୍ଖାମ୍ ହେଉଛି ପାକିସ୍ତାନର ଖାଇବର ପଖତୁଆ ପ୍ରଦେଶ ଏବଂ ଆଫଗାନିସ୍ତାନର ନାଙ୍ଗରହାର ପ୍ରଦେଶ ମଧ୍ୟରେ ଏକ ପ୍ରମୁଖ ସୀମା ଅତିକ୍ରମସ୍ଥଳୀ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ଇରାନ୍ର ଏକ ଯୁଦ୍ଧ ଜାହାଜକୁ ସହାୟତା କରିବା ପାଇଁ ଗାଲେର ଦକ୍ଷିଣ ଉପକୂଳରୁ ପ୍ରାୟ 40 ନଟିକାଲ ମାଇଲ ଦୂରରେ ନିଜର ଯୁଦ୍ଧ ଜାହାଜ ଓ ବିମାନ ନିୟୋଜିତ କରିଛି। ପ୍ରତିରକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ୍ରମେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା ଏବଂ ସେଥିରେ ଶ୍ରୀଲଙ୍କା ନୌସେନା ପକ୍ଷରୁ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି। ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ କହିଛନ୍ତି ଦୁର୍ଘଟଣାଗ୍ରସ୍ତ ଜାହାଜରେ ଥିବା 180 ଜଣଙ୍କ ମଧ୍ୟରୁ 30 ଜଣଙ୍କୁ ଉଦ୍ଧାର କରାଯାଇଛି। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ ଫସି ରହିଥିବା ଯାତ୍ରୀଙ୍କ ପରିବହନକୁ ସହଜ କରିବା ପାଇଁ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ଆଜି ଭାରତ ଏବଂ ଉପସାଗରୀୟ ଅଞ୍ଚଳ ମଧ୍ୟରେ 58 ବିମାନ ଉଡ଼ାଣ କରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଇଣ୍ଡିଗୋ ଦ୍ୱାରା 30 ଏବଂ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଦ୍ୱାରା 23 ବିମାନ ଉଡ଼ାଣ କରାଯିବ ବୋଲି ଜଣାପଡ଼ିଛି। ଆମେରିକାସ୍ଥିତ ମାନବାଧିକାର କର୍ମୀ ସମ୍ବାଦ ସଂସ୍ଥା କହିଛି ଯେ ଫେବୃୟାରୀ 28 ପରଠାରୁ ଇରାନ୍ରେ 1097 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସଂଗଠନ କହିଛି ଯେ ମୃତକଙ୍କ ମଧ୍ୟରୁ 181 ଜଣ 10 ବର୍ଷରୁ କମ୍ ବୟସର ଶିଶୁ। ଏଥିସହିତ 100 ଜଣ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ଆହତ ସଂଖ୍ୟା 5,402 ପହଞ୍ଚିଛି। ଗତ 24 ଘଣ୍ଟା ମଧ୍ୟରେ ସାମରିକ ଘାଟି, ଚିକିତ୍ସା କେନ୍ଦ୍ର ଏବଂ ଆବାସିକ ଅଞ୍ଚଳରେ 104 ଆକ୍ରମଣ ହୋଇଥିବା ସଂଗଠନ କହିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଏତ୍ର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଙ୍ଘନକୁ ନିନ୍ଦା କରିଛନ୍ତି। ଗତକାଲି କୁଏତ୍ର ଯୁବରାଜଙ୍କ ସହ ଫୋନ୍ ଯୋଗେ ବାର୍ତ୍ତାଳାପ କରି ସେ କହିଛନ୍ତି ଭାରତ ଏହି କଷ୍ଟକର ସମୟରେ କୁଏତ୍ର ଲୋକଙ୍କ ସହିତ ରହିଛି। ଫିନ୍ଲାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡାର ଷ୍ଟବ୍ ଆଜି ସକାଳେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବା ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଶ୍ରୀ ଷ୍ଟବ୍ ରାଇସିନା ବାର୍ତ୍ତାଳାପ 2026 ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଉଛନ୍ତି। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଶ୍ରୀ ଷ୍ଟବ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ତାଙ୍କର ଏହି ଗସ୍ତ ଫିନ୍ଲାଣ୍ଡ ଏବଂ ଭାରତ ମଧ୍ୟରେ ବାଣିଜ୍ୟ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଥିବା ସମ୍ପର୍କକୁ ଆହୁରି ଦୃଢ଼ କରିବ। ଫିନ୍ଲାଣ୍ଡର ରାଷ୍ଟ୍ରପତିଙ୍କୁ ଭାରତକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କର ଗସ୍ତ ଭାରତ ଫିନ୍ଲାଣ୍ଡ ସମ୍ପର୍କକୁ ନୂଆ ଦିଗ ପ୍ରଦାନ କରିବ। ଆସନ୍ତାକାଲି ଉଭୟ ନେତା ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଆଜି ବିଜୟୱାଡ଼ା ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଏବଂ ନୂଆଦିଲ୍ଲୀର ଭୋଗପୁରମ୍ରେ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର କାର୍ଯ୍ୟ ଅଗ୍ରଗତି ନିମନ୍ତେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ବୈଠକ ସମୟରେ 2 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୟସୀମା ସମାପ୍ତି ସୁନିଶ୍ଚିତ କରିବା ପାଇଁ ଅପରେଟରମାନଙ୍କ ସହିତ ସମୀକ୍ଷା କରାଯାଇଥିଲା। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଆସମୋଲିଆନ୍ ସଂଗ୍ରହାଳୟ 16 ଶତାବ୍ଦୀର ସନ୍ଥ ତିରୁମାଙ୍କାଇ ଆଲଭରଙ୍କ ଏକ ବ୍ରୋଞ୍ଜ ମୂର୍ତ୍ତି ଭାରତକୁ ଫେରାଇ ଦେଇଛି। ଏହି ମୂର୍ତ୍ତି ମୂଳତଃ ତାମିଲନାଡୁର ଥାଡିକୋମ୍ବସ୍ଥିତ ଶ୍ରୀ ସୌନ୍ଦର ରାଜା ପେରୁମାଲ ମନ୍ଦିରରେ ଥିଲା। 1967 ମସିହାରେ ସୋଥେବିର ନିଲାମରେ ସଂଗ୍ରହାଳୟ ଦ୍ୱାରା ଏହି ବ୍ରୋଞ୍ଜ ମୂର୍ତ୍ତି ଅଧିଗ୍ରହଣ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଇଣ୍ଡିଆ ହାଉସ୍ରେ ଏକ ଆନୁଷ୍ଠାନିକ ହସ୍ତାନ୍ତର ଉତ୍ସବରେ ଏହି ପ୍ରକ୍ରିୟା ଶେଷ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ରଙ୍ଗର ପର୍ବ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଞ୍ଚମ ଦିନରେ ପହଞ୍ଚିଲା ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି। ଇରାନ୍ ପରମାଣୁ ବୋମା ନିର୍ମାଣ କରିବାର କୌଣସି ପ୍ରମାଣ ନଥିବା ସୂଚନା। ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଆଜି ଉଡ଼ାଣ କରିବ 58 ବିମାନ ଏବଂ ଫେବୃୟାରୀ 28 ପରଠାରୁ ଇରାନ୍ରେ 1097 ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।